जय गुरुदास कृष्ण बलराम जगन्नाथ बलदेव सुधारण की जय। श्री राधा कृष्ण चंद्र जी की जय। श्री सीताराम हनुमान जी की जय। श्री प्रभुपाद महाराज की जय। श्री गुरुदेव की जय। श्री गौर भक्तों की जय। राय गौर परमानंद और बड़े चश्मे छोटे और बड़े चश्मे छोटे और बड़े शुगुरु शुगुरान नारायण नमस्कृत नरं चैव नरोत्तमं देवीं सरस्वतीं व्यासं ततो जयं मुदीरये वेदे रामायणेश्चैव पुराणे भारते तथा हरि सर्वत्र गीयते मूकं करोति वाचालं मंगोलं हृदये गिरिं यत्कृपास्त्वं वन्दे श्रीगुरो दीनदारिणे परमानन्द माधव भगवते वासुदेवाय शिशुत्वनाट्यम् ब्रह्मा द्वयं परमानन्दमगाधघोरम् वत्सान् सखिनिव पुरा परितो विचिन्वत् एकं सपाणि कवळं परमेष्टजस्त एकं सपाणि कवळं परमेष्टजस्त तत्रोद्वहत्पशुपवंश शिशुत्वनाट्यम् ब्रह्माद्वयं परमानन्दमगाधबोधम् वत्सान् सखिनिव पुरा परितो विचिन्वत् एकं सपाणि कवळं परमेष्ट्यचष्ट
शिशुत्वनाट्यम्
ब्रह्माद्वयं परमानन्दमगाधबोधम्
वत्सान् स दशान सखीनिव पुरा परितो विचिन्वात् एकं सपाणि कवलम् एकं सपाणि कवलम् परमेष्ट चष्ट तत्रोद्भवत्पशुपवंश शिशोत्कनाट्यम् ब्रह्माद्वयं परमान्तमगाधबोधम् तस्सां सखीनिव पुरा परितो विचिन्वात् एकं सपाणि कवलम् परमेष्ट चष्ट तत्र सेठारे वृंदावन रे उद्भवत उद्भवत मने धारण करी पशुपवंश शिशुत्व नाट्यम गोपाल वंश रे शिशु बेड़ा अभिनय ब्रह्म अद्वयम् अद्वितीय परम परमा अनंतम् असीम अगाध बोधम् अनंत ज्ञान सम्मिलित अनंत ज्ञान सम्मिलित वत्सान बाचरीगण सखीन एवं तांकर सखा गोपबालकगण पुरा पूर्वपरी परितः सर्वत्र विचिन्वत् अन्वेषण करी एकम् एका सपाणि कवलम् निज हाथरे अन्नग्रास ग्रहण करी अन्नग्रास ग्रहण करी परमेष्ठी ब्रह्मा अचष्ट देखिले श्रुकर अनुवाद तापर ब्रह्मा देखिले जे अद्वितीय पूर्ण ज्ञानमय असीम परम ब्रह्म गोपाल वंशरे एक शिशुर भूमिका ग्रहण करी एकाकी निज हाथ से अन्नग्रास धारण करी ठीक पूर्वपरी सर्वत्र बाछुरी एवं निज सखा गोपाल बाक मान को अन्वेषण कर श्लोक अगाध बोधम तात्पर्यपूर्ण अटे जार अर्थ पूर्ण ज्ञानमय भगवान ज्ञान असीम तेणु से ज्ञानर अवधि कहीं स्पर्श करते नहीं ठीक जपरी समुद्र को मापी हुए ना समुद्र विशाल बड़राशि तुलन आम ज्ञानर अवधि केते अमेरिका जावा समय मुझे देखी समुद्र आगे आम जहाज के नगण्य विशाल समुद्र बुक ता मत एक दिशिली बाक्स पी लगुला श्रीकृष्ण बुद्धि समुद्र परी ताते विशाल कई कल्पना करें तेणु सर्वश्रेष्ठ उपाय होती श्रीकृष्ण शरणागत होगा केत श्रीकृष्ण को मापा को चेषा करवा उचित नुहे अद्वयन शब्दी महत्वपूर्ण अटे तार अर्थ हो अद्वितीय ब्रह्मा जेहेतु श्रीकृष्ण माया द्वारा महाचन होते तेणु से निजक सर्वश्रेष्ठ भी मन करुले जड़ जगत में समस्ते ही मन करती मुझ पृथ्वी सर्वश्रेष्ठ मनुष्य अटे मुझे जाणी मनुष्य मन करे मुझे भगवद गीता पाठ करी मुझे जाणी मोर निजर सिद्धांत अच्छी ब्रह्मा कि जानवाक सक्षम है श्रीकृष्ण होती परमेश्वर भगवान ईश्वर परम कृष्ण तेणु श्रीकृष्ण आउ एक नाम हूँ परमेश्वर वर्तमान ब्रह्मा भगवान श्रीकृष्ण को गोपाल बालक रूप दर्शन करुले कृष्ण निजर ऐश्वर्य प्रदर्शन नक एक अबोध बाड़क परी हाथ में मुठे अन्न खाइबा धरी एणे तेणे निजर गोपाल बालक सखा मान बाछी मान को अन्वेषण करुले ब्रह्मा श्रीकृष्ण को ऐश्वर्यपुर चतुर्भुज नारायण रूप दर्शन करुले कि सत्वे भी से बुझीपारे जदिव श्रीकृष्ण निजर ऐश्वर्य प्रदर्शन कर तथापि से थे परम पुरुष जोबले पर्यंत जड़े किसी आश्चर्यजनक कथा प्रदर्शन कर पर्यंत मनुष्य महात्मा बोली उपलब्धि करते ना कि श्रीकृष्ण किसी आश्चर्यजनक कथा प्रदर्शन नक ବ୍ରହ୍ମା ବୁଝିପାରିଲେ ଯେ ସମଗ୍ର ସୃଷ୍ଟିର ଈଶ୍ୱର ହେଲେ ବି ସେ ଆଶ୍ଚର୍ଯ୍ୟଜନକ ପୁରୁଷ ଏଠାରେ ଏକ ସାଧାରଣ ଶିଶୁ ପରି ବିଦ୍ୟମାନ ଅଛନ୍ତି। ତେଣୁ ବ୍ରହ୍ମା ପ୍ରାର୍ଥନା କଲେ, ଗୋବିନ୍ଦ ମହାଦି ପୁରୁଷଂ ତମାଂ ଭଜାମି। ଆପଣ ଆଦି ପୁରୁଷ, ଆପଣ ସବୁ କାରଣର ପରମ କାରଣ, ମୁଁ ଆପଣଙ୍କୁ ମୋର ପ୍ରାଣତ ନିବେଦନ କରୁଛି। ଏହା ଥିଲା ବ୍ରହ୍ମାଙ୍କର ଉପଲବ୍ଧି। ତମାଂ ଭଜାମି, ଏହା ହିଁ ପ୍ରୟୋଜନ। ବେଦେ ଦୁର୍ଲଭମ୍, କେବଳ ବେଦଜ୍ଞାନ ଦ୍ୱାରା ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚି ହେବ ନାହିଁ। ଅଦୁର୍ଲଭମ୍ ଆତ୍ମଭକ୍ତୌ, କେହି ଯେତେବେଳେ ତାଙ୍କର ଭକ୍ତ ହୁଅନ୍ତି ସେତେବେଳେ ସେ ତାଙ୍କୁ ଉପଲବ୍ଧି କରିପାରନ୍ତି। ତେଣୁ ବ୍ରହ୍ମା ଭକ୍ତ ହୋଇଗଲେ, ପ୍ରଥମେ ସେ ବ୍ରହ୍ମାଣ୍ଡର ଈଶ୍ୱର ବ୍ରହ୍ମା ହେବା ଗର୍ବରେ ଗର୍ବିତ ହୋଇଥିଲେ, କିନ୍ତୁ ବର୍ତ୍ତମାନ ସେ ବୁଝିପାରିଲେ ଯେ ସେ ବା କୃଷ୍ଣ ହେଉଛନ୍ତି ବ୍ରହ୍ମାଣ୍ଡର ଈଶ୍ୱର। ମୁଁ ହେଉଛି ଏକ କ୍ଷୁଦ୍ର ପିପିଲିକା ପରି ନଗଣ୍ୟ। ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି। ଶ୍ରୀକୃଷ୍ଣ ଜଣେ ନାଟକର ଅଭିନେତା ପରି ଅଭିନୟ କରୁଥିଲେ। ଯେହେତୁ ବ୍ରହ୍ମାଙ୍କର ନିଜର ବି କିଛି ଶକ୍ତି ବୋଲି ଅହଙ୍କାର ହୋଇଥିଲା, ତେଣୁ କୃଷ୍ଣ ତାଙ୍କୁ ତାଙ୍କର ପ୍ରକୃତ ସ୍ଥିତି ପ୍ରଦର୍ଶନ କରାଇଥିଲେ। ଏହିପରି ଏକ ଘଟଣା ଘଟିଥିଲା, ଯେତେବେଳେ ବ୍ରହ୍ମା ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ଦ୍ୱାରକାକୁ ଯାଇଥିଲେ। ଦ୍ୱାରପାଳ ଯେତେବେଳେ ବ୍ରହ୍ମା ଆସିଛନ୍ତି ଶ୍ରୀକୃଷ୍ଣଙ୍କୁ ଜଣାଇଲେ, ସେତେବେଳେ ଶ୍ରୀକୃଷ୍ଣ ଜିଜ୍ଞାସା କଲେ, କେଉଁ ବ୍ରହ୍ମା? ତାଙ୍କୁ ପଚାରିଲେ ସେ କେଉଁ ବ୍ରହ୍ମା? ଦ୍ୱାରପାଳ ଯେତେବେଳେ ବ୍ରହ୍ମାଙ୍କୁ ସେହିପରି ଜିଜ୍ଞାସା କଲେ, ସେତେବେଳେ ବ୍ରହ୍ମା ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ। ସେ ଭାବିଲେ, ମୋ ବ୍ୟତୀତ ଅନ୍ୟ କୌଣସି ବ୍ରହ୍ମା ଅଛନ୍ତି ନା କ'ଣ? ଦ୍ୱାରପାଳ ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଜଣାଇଲେ ଯେ ଚତୁର୍ମୁଖ ବ୍ରହ୍ମା ଆସିଛନ୍ତି, ସେତେବେଳେ ଶ୍ରୀକୃଷ୍ଣ କହିଲେ, ଓ ଚତୁର୍ମୁଖ, ଅନ୍ୟମାନଙ୍କୁ ମଧ୍ୟ ଡାକ, ତାଙ୍କୁ ଦେଖା। କୃଷ୍ଣଙ୍କର ସ୍ଥିତି ଏହିପରି, ଶ୍ରୀକୃଷ୍ଣଙ୍କ ନିକଟରେ ଚତୁର୍ମୁଖ ବ୍ରହ୍ମା ବି ନଗଣ୍ୟ ଅଟନ୍ତି। ସୁତରାଂ ଚତୁର୍ମୁଖ ବୈଜ୍ଞାନିକମାନଙ୍କ କଥା କ'ଣ କହିବା? ଚତୁର୍ମୁଖ ନୁହେଁ, ଏଇଟା ଭୁଲ ଟାଇପ୍ ହେଇଛି, ଏଇଟା ବହିର୍ମୁଖ। ବହିର୍ମୁଖ ବୈଜ୍ଞାନିକମାନଙ୍କ କଥା କ'ଣ କହିବା? ଜଡ଼ ବୈଜ୍ଞାନିକମାନେ ମନେ କରନ୍ତି ଯେ ଏହି ପୃଥିବୀ ଯଦିଓ ଐଶ୍ୱର୍ଯ୍ୟପୂର୍ଣ୍ଣ, ଅନ୍ୟ ଗ୍ରହ ନକ୍ଷତ୍ର ଗୁଡ଼ିକ ଶୂନ୍ୟ। ଯେହେତୁ ସେମାନେ କେବଳ ମନୋଧର୍ମ ପ୍ରସୂତ କଳ୍ପନା ଜଳ୍ପନା କରନ୍ତି, ତେଣୁ ଏହା ହେଉଛି ସେମାନଙ୍କର ବୈଜ୍ଞାନିକ ସିଦ୍ଧାନ୍ତ। କିନ୍ତୁ ଶ୍ରୀମଦ୍ ଭାଗବତରୁ ଆମେ ଜାଣିବାକୁ ପାଉଛେ ଯେ ସମଗ୍ର ବ୍ରହ୍ମାଣ୍ଡରେ ସବୁ ସ୍ଥାନ ଜୀବମାନଙ୍କ ଦ୍ୱାରା ପୂର୍ଣ୍ଣ ଅଟେ। ତେଣୁ ଏହା ହେଉଛି ବୈଜ୍ଞାନିକମାନଙ୍କର ମୂର୍ଖତା। ଯଦିଓ ସେମାନେ କିଛି ଜାଣିନାହାନ୍ତି, ତଥାପି ସେମାନେ ନିଜକୁ ବୈଜ୍ଞାନିକ, ଦାର୍ଶନିକ ଏବଂ ଜ୍ଞାନୀ ବୋଲି ପ୍ରତିଷ୍ଠା କରି ମନୁଷ୍ୟମାନଙ୍କୁ କୁପଥରେ ପରିଚାଳିତ କରୁଛନ୍ତି। ମୁଁ ବିଷ୍ଣୁପାଦାୟ କୃଷ୍ଣ ନମ ସଦ୍ଭକ୍ତମଣାୟ ମଣିପୁର ପ୍ରଭୁପାଦ ସଦ୍ବାଣୀ କେତାରଣିତା। ତେଣୁ ଆମେ ଆନନ୍ଦ ଉତ୍ସବ ଗତକାଲି ପାଳନ କଲେ, ଆଜି ମଧ୍ୟ ଆନନ୍ଦ ଉତ୍ସବ। ଭଗବାନ ହେଉଛନ୍ତି ଆନନ୍ଦଘନ, ସବୁସ୍ଥାରେ ସେ ହେଉଛନ୍ତି ଆନନ୍ଦଘନ, ସବୁବେଳେ ଆନନ୍ଦ ଚାଲିଛି। ଭଗବାନଙ୍କର ସେବାରେ ହିଁ ପ୍ରକୃତ ଆନନ୍ଦ। ଭୌତିକ ଜଗତରେ ଯେତେ ଆନନ୍ଦ ରହିଛି, ତାହାର କୋଟି ଗୁଣ ଆନନ୍ଦ ଏଇ ବ୍ରହ୍ମ ଆନନ୍ଦ। ଭୌତିକ ଜଗତରେ ବ୍ରହ୍ମା ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ବ୍ରହ୍ମ ଲୋକରେ, ବ୍ରହ୍ମା ତ ଭକ୍ତ, କିନ୍ତୁ ସାଧାରଣ ତିନି ପ୍ରକାର ବ୍ରହ୍ମା ଅଛନ୍ତି ଆମେ କହିଥିଲୁ। ଜଣେ ହେଉଛନ୍ତି କର୍ମୀ ବ୍ରହ୍ମା, ଜଣେ ହେଉଛନ୍ତି ଜ୍ଞାନୀ ବ୍ରହ୍ମା, ଆଉ ଜଣେ ହେଉଛନ୍ତି ଭକ୍ତ ବ୍ରହ୍ମା। ଆମର ଏଇ ବ୍ରହ୍ମା ହେଉଛନ୍ତି ଭକ୍ତ ବ୍ରହ୍ମା। କାହିଁକି ମୋର ସବୁବେଳେ ସନ୍ଦେହ ହୁଏ, ବ୍ରହ୍ମା ଆମେ ଶୁଣିଛୁ ବ୍ରହ୍ମା ତାଙ୍କର ବୟସ ଚାଲିଛି ପୁରିଯାଏ, ସେ ଭଗବତ ଧାମକୁ ଯାଆନ୍ତି, କିନ୍ତୁ ଭଗବାନ କାହିଁକି କହିଲେ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଯେ ଆ ବ୍ରହ୍ମ ଭୁବନ ଲୋକା ପୁନରାବର୍ତ୍ତନ? ବ୍ରହ୍ମ ଲୋକଠୁ ଆରମ୍ଭ କରି ସମସ୍ତ ଲୋକରେ ଏଇ କ'ଣ ଜନ୍ମମୃତ୍ୟୁ ଲାଗି ରହିଛି। ତେଣୁ ଏଇଟା ମୋର ସନ୍ଦେହ ଥିଲା, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯେତେବେଳେ ପଢ଼ିଲି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେ ସନ୍ଦେହ ମୋଚନ କରିଥିଲେ। ସେ କହିଥିଲେ ତିନି ପ୍ରକାର ବ୍ରହ୍ମା ରହିଛନ୍ତି। ଜଣେ ହେଉଛନ୍ତି କର୍ମୀ ବ୍ରହ୍ମା, ବ୍ରହ୍ମା ଯେଉଁ ପୋଷ୍ଟ ପାଇଛନ୍ତି, ଆପଣ ଫରେଷ୍ଟର ପୋଷ୍ଟ ପାଇଲେ, କେମିତି ପାଇଲେ? ସେଇଭଳି ଭାବରେ ଆପଣଙ୍କର ଯୋଗ୍ୟତା ଥିଲା ବେଳେ ଆପଣ ଫରେଷ୍ଟର ପୋଷ୍ଟ ପାଇଲେ, କିନ୍ତୁ ବ୍ରହ୍ମା ପୋଷ୍ଟ କିଏ ପାଇବ? ଜଣେ ଯଦି ଭାଗବତ ଚତୁର୍ଥ ସ୍କନ୍ଧରେ ଶିବଜୀ କଥା କହୁଛନ୍ତି ଚତୁତାମାନଙ୍କୁ, ସ୍ୱଧର୍ମନିଷ୍ଠ ସତଧର୍ମ ବିପୁମାନ ବିରିଚିତା ମେଧି। ସ୍ୱଧର୍ମକୁ ଯଦି ଜଣେ ଶହେ ଜନ୍ମ ଧରି ପାଳନ କରିବେ, ତାହେଲେ ସେ ବ୍ରହ୍ମା ପଦ ପ୍ରାପ୍ତ ହେବେ। ତେଣୁ ଜଣେ ସ୍ୱଧର୍ମ ଆଚରଣ କଲେ କର୍ମ ମିଶ୍ର ଭକ୍ତି ଦ୍ୱାରା ପରମେଶ୍ୱର ଭକ୍ତ ଦ୍ୱାରା ଜଣେ ସେ ଲୋକ ପ୍ରାପ୍ତ ହୋଇଯିବ, ବ୍ରହ୍ମା ପ୍ରାପ୍ତ ପଦ ପ୍ରାପ୍ତ ହୋଇଯିବ, ତେଣୁ ତାଙ୍କର ପୁଣି ପତନ ହେବ। ଏବଂ ଜ୍ଞାନୀ ବ୍ରହ୍ମା ଯେଉଁମାନେ ଜ୍ଞାନ ମାର୍ଗରେ ଅଗ୍ରସର ହୋଇକରି ଭକ୍ତି ମିଶ୍ରିତ ଜ୍ଞାନ, ଜ୍ଞାନ ମିଶ୍ରିତ ଭକ୍ତି ଆଚରଣ କରୁଛନ୍ତି, ସେମାନେ ସେଇ ପୋଷ୍ଟ ପାଇଲେ ମଧ୍ୟ ସେମାନେ ବ୍ରହ୍ମ ଯେଉଁ ରହିଛି ବ୍ରହ୍ମଜ୍ୟୋତି ସେହି ସ୍ତରକୁ ଯିବେ। କିନ୍ତୁ ଯେଉଁମାନେ ଭକ୍ତ ସେମାନେ ଭକ୍ତ ବ୍ରହ୍ମା ଯେଉଁମାନେ ଭକ୍ତିରେ ବ୍ରହ୍ମା ହୋଇଛନ୍ତି ସେମାନେ ଭଗବତ ଧାମକୁ ଯିବେ। ଏଭଳି ଭାବରେ ତିନି ପ୍ରକାର ବ୍ରହ୍ମା ରହିଛନ୍ତି। ତେଣୁ ଏଇ ବ୍ରହ୍ମା ବ୍ରହ୍ମଲୋକରେ ଯେଉଁ ଆନନ୍ଦ ରହିଛି, ଯେଉଁ ଐଶ୍ୱର୍ଯ୍ୟ ରହିଛି, ସମସ୍ତେ ଆନନ୍ଦ କରୁଛନ୍ତି ନା। ଆମେ କାଲି ଆନନ୍ଦ ଉତ୍ସବ ମନେଇଲେ ସମସ୍ତେ କିଏ ଏକ ଦୁଃଖ ଉତ୍ସବ କହୁନାହାନ୍ତି, କେଉଁମାନେ କେହିମାନେ ଚେଷ୍ଟା କରୁନାହାନ୍ତି ଆଜି ଆମେ ଦୁଃଖ ପାଇବା। ସମସ୍ତେ ନୂଆ ନୂଆ ପ୍ରୋଜେକ୍ଟ କରୁଛନ୍ତି, ପ୍ରୋଜେକ୍ଟ ପ୍ଲାନ୍ କରୁଛନ୍ତି ଯେ ଏମିତି ଏଭଳି ଭାବରେ ଆନନ୍ଦ ପାଇବା, ଆନନ୍ଦ ଉତ୍ସବ ସମସ୍ତେ କରୁଛନ୍ତି। କିନ୍ତୁ ଭୌତିକ ଜଗତରୁ ଯେଉଁ ଆନନ୍ଦ, ସେ ଆନନ୍ଦଟା ପ୍ରକୃତ ଆନନ୍ଦ ନୁହଁ। ଭଗବତ ଗୀତାରେ ଭଗବାନ କହିଲେ ସେ ଆନନ୍ଦ ହେଉଛି କିଭଳି ନା, ଆଦ୍ୟନ୍ତ ବନ୍ତ କୌନ୍ତେୟ। ଯେତେ ଆନନ୍ଦ ଜଣେ ପାଇଲେ ମଧ୍ୟ ଯେଉଁ ଆନନ୍ଦର ଆଦି ଅଛି ସେ ଆନନ୍ଦର ଅନ୍ତ ଅଛି। କିନ୍ତୁ ଯେତେ ଆମେ ଉନ୍ନତକୁ ଯିବା ସେତେ ଶହେ ଗୁଣ ଆନନ୍ଦ ବଢ଼ି ପିଟିକା ଯିବ, ଶହେ ଗୁଣ ଆନନ୍ଦ ବଢ଼ି ପିଟିକା ଯିବ। ବ୍ରହ୍ମଲୋକର ଆନନ୍ଦ ବିଷୟରେ ଭଗବାନ ଭଗବତ ଗୀତାରେ କହିଲେ, ସହସ୍ର ଯୁଗ ପର୍ଯ୍ୟନ୍ତମ ହର୍ଯତ ବ୍ରାହ୍ମଣ ବିଦୁ, ତାଙ୍କର ଗୋଟିଏ ଦିନ ଆମର ପୃଥିବୀର ତୁଳନାରେ 1000 ଦିବ୍ୟ ଯୁଗ। ତେଣୁ ଏଇଥିରୁ ତାଙ୍କର ଐଶ୍ୱର୍ଯ୍ୟ, ତାଙ୍କର ଆନନ୍ଦ ଆମେ ଅନୁଭବ କରିପାରିବା, କେତେ ଐଶ୍ୱର୍ଯ୍ୟ କେତେ ଆନନ୍ଦ ରହିଛି। କିନ୍ତୁ ସେଇଟା ଆଦି ଅନ୍ତବନ୍ତ କୌନ୍ତେୟ, ଯେତେ ଆନନ୍ଦ ଥିଲେ ମଧ୍ୟ ବାର ଆନନ୍ଦ ଥିଲେ ମଧ୍ୟ ଅନ୍ତବନ୍ତୁ ସେ ସେଇଯିବ। ତାହାର ଉର୍ଦ୍ଧ୍ୱରେ ଯେଉଁ ରହିଛି ଯେଉଁମାନେ ଭୌତିକ ଜଗତ ଉର୍ଦ୍ଧକୁ ଯାଉଛନ୍ତି, ବ୍ରହ୍ମାନନ୍ଦ ଯେଉଁମାନେ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦ ବହୁତ ଆନନ୍ଦ ନିଶ୍ଚିତ ଭାବରେ କୋଟିଗୁଣ ଆନନ୍ଦ ବୋଲି କୁହାଯାଏ। କିନ୍ତୁ ତଥାପି ସେ ଆନନ୍ଦରେ ବୈଶିଷ୍ଟ୍ୟତା ନଥିବାରୁ ତାଙ୍କର ମଧ୍ୟ ପତନ ହୋଇଯାଏ। କିନ୍ତୁ ଭଗବତ ଆନନ୍ଦ ଯେଉଁମାନେ ପ୍ରାପ୍ତ ହେଉଛନ୍ତି ଭଗବତ ସେବାରେ, ଭଗବତ ସମ୍ବନ୍ଧୀ ଯେଉଁ ଆନନ୍ଦ, ରମନ୍ତେ ଯୋଗିନୋ ଅନନ୍ତେ ସତ୍ୟାନନ୍ଦେ ଚିଦାତ୍ମନି, ଯୋଗୀମାନେ ଭଗବାନଙ୍କର ଚିନ୍ତନ କରି, ଭଗବାନ ଧ୍ୟାନ କରି, ଭଗବାନଙ୍କ ସେବା କରି ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଅନନ୍ତ ଆନନ୍ଦ ତାର ଅନ୍ତ ହୁଏ ନାହିଁ ଆନନ୍ଦ। ବରଂ ମହାପ୍ରଭୁ କହିଲେ ସେ ଆନନ୍ଦ ବଢ଼ି ବଢ଼ିକା ଚାଲେ। ଆନନ୍ଦାନୁଭୂତି ବର୍ଦ୍ଧନମ ପ୍ରତିପଦ ପୂର୍ଣ୍ଣାନ୍ତ ସ୍ୱାଦନମ, ଏ ଆନନ୍ଦ ବଢ଼ି ବଢ଼ିକା ଚାଲେ। ତେଣୁ ବ୍ରହ୍ମା ଆମର ଏଇ ବ୍ରହ୍ମା ଯିଏ ବର୍ତ୍ତମାନ ହେଉଛନ୍ତି ଚତୁର୍ମୁଖୀ ବ୍ରହ୍ମା, ଇଏ ହେଉଛନ୍ତି ଭକ୍ତି, ଭକ୍ତି ତାଙ୍କର ରହିଛି ଭକ୍ତ ବ୍ରହ୍ମା। ଆମେ ସେଇ ଧାରାରେ ଆସୁଛେ, ବ୍ରହ୍ମ ମାଧ୍ୟମ ଗୌଡ଼ି ସମ୍ପ୍ରଦାୟରେ ଆମେ ଆସୁଛେ। ତେଣୁ ବ୍ରହ୍ମା ଆଜି ଭଗବାନଙ୍କର ଏଇ ଯେଉଁ ଲୀଳା ଦେଖୁଛନ୍ତି, ତତ୍ରୁ ବହତ ଉଦ୍ବହତ ତାପରେ ଦେଖିଲେ ବ୍ରହ୍ମା ଦେଖୁଛନ୍ତି। ଆଉ ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି, ଆମ ଦୁଇ ଦିନ ବ୍ରେକ୍ ହେଇଯାଇଥିଲା ଆନନ୍ଦ ଉତ୍ସବ ପାଇଁ। ମହାପ୍ରଭୁ ଯେଉଁ କୃଷ୍ଣ ସେଠି ଲୀଳା କରୁଥିଲେ, ସେଇ କୃଷ୍ଣ ବର୍ତ୍ତମାନ ଆସିଲେ ଜଗନ୍ନାଥ ମିଶ୍ରଙ୍କର ପୁତ୍ର ରୂପରେ ଆସିଲେ। ତେଣୁ ଆମେ ସେ ବିଷୟରେ ଆଲୋଚନା କରିଥିଲେ ଗତ ଦୁଇ ଦିନ ଧରି, ପୁଣି ବର୍ତ୍ତମାନ ଆମେ ଭାଗବତ ଆଲୋଚନାକୁ ଫେରି ଆସିବା। ତେଣୁ ଆ ପୂର୍ବରୁ ଯେଉଁ 10, 13, 60 ଯେଉଁ ଆମେ ଆଲୋଚନା କରିଥିଲେ, ଭଗବାନ ବ୍ରହ୍ମାଙ୍କ ପ୍ରତି, ବ୍ରହ୍ମା ଯଦିଓ ଭଗବାନଙ୍କ ପ୍ରତି ଅପରାଧ କରିଛନ୍ତି, କିନ୍ତୁ ଭଗବାନ ସେ ଅପରାଧକୁ ଗ୍ରହଣ କରିନାହାନ୍ତି, ପୁତ୍ର ଭଳି ତାଙ୍କୁ କ୍ଷମା କରିଛନ୍ତି। ତାଙ୍କର ତ ପୁତ୍ର ସେ ବ୍ରହ୍ମା, ତାଙ୍କର ପୁତ୍ର। ତେଣୁ ବ୍ରହ୍ମା ଦେଖିଲେ, ଭଗବାନ ତାଙ୍କୁ କୃପା କଲେ, ଯାହାଫଳରେ କି ବ୍ରହ୍ମା ଦେଖିପାରିଲେ ଠିକ ଘଟଣାଟା କ'ଣ। ବ୍ରହ୍ମା ଯେଉଁ ଚୋରି କରି ନେଇଥିଲେ, ଚୋରି କରି ନେଲେ ମଧ୍ୟ ଭଗବାନଙ୍କ ଲୀଳା କୌଣସି ଭାବରେ ବାଧାପ୍ରାପ୍ତ ନ ହୋଇ ଚାଲିଥିଲା। ଭଗବାନ ନିଜକୁ ବିସ୍ତାର କରିଥିଲେ, जिते संख्यक बक्सा थे जिते संख्यक गोप थे भगवान निजे विस्तृत होते तेणु ब्रह्मा यू देखिले श्रीजु बक्सा श्रीजु गोप एम कई नुहत से भगवान चतुर्मुख चतुर्भुज धारण करते समस्ते समस्त विष्णु तेनाली सब देखी ब्रह्मा इंद्रिय सब स्तब्ध हो गला एकादश इंद्रिय सब स्तब्ध हो गला आउ ब्रह्मा को देखिपारे ना कि शुणीपारे ना कि चिंता करें ना तेणु यही अवस्था भगवान कृपा कर पुणी तुमको देखुचर पुणी बाह्य ज्ञान फेरला ब्रह्मा तेणु ब्रह्मा जो देखिले देखुं वृंदावन देखुं वृंदावन एवं वृंदावन परिवेश को देखुं वृंदावन जो अपराध सभा रही सब सभा को देखुं जत्र निर्भीर जो जो स्वाभाविक भाव में बैरता थी से कौन बैरता ना नैसर्गिक कौन दुर्बेर कौन सी शत्रुता कौन सी ईर्षा ना नही नकूल सर्प एवं नेवल दुज जाक आनंद करी क्या आक्रमण करना से भाव में मार्जार मूषिक बिलई मूषा इन सब आनंद रही क्या भाग गंडगोल ना ये भाव चली लीला देखुं ब्रह्मा देखुं जत्र निर्भर कौटे भितर वृंदावन भाव होता से कौन सी जो शत्रुता सब न था यू ब्रह्मा देखिले तेणु ये दुईट श्लोक ब्रह्मा जो वृंदावन परिवेश को वृंदावन शोभा को दर्शन कला वर्तमान देखुंत कौन ना तत्रो बहत पशुपवंश शिशु तो नाट्यम तत्र मैंने से वृंदावन ब्रह्मा देखुंत उद्भत उद्भत कहले यही भाव भगवान ये शिशुवत पशुप पशुपालनकारी गोपाल को देखले गोपाल पशुप वंश गोपाल वंश आस गौड़ वंश भगवान वैश्य वैश्यर कार्य हो कौन कृषि गोरक्षा वाणिज्य भागवत दशम स्कंद चौबीस अध्याय भगवान कथा कहे पिता नंद महाराज को कहे आम हे वैश्य वैश्यर चारोटि कार्य आम ये तीनो कृषि गोरक्षा वाणिज्य भगवदगीतार कहते भागवत कहले आम चारोटि कार्य वैश्य मान कौन कौन ना ये तीनो व्यतीत आ गए हूँ कुशीदम कुशीदम कहले टा धार दवा इंटरेस्ट नवा सुध नवाटा यहाँ हूँ कुशीदम किंतु वैश्यर ये चारोटि कर्म है आमर एकमात्र कर्म हूँ गोरक्षा गोपालन आमर अग कि कर्तव्य ना आम एकमात्र कर्तव्य हूँ गोपालन तेणु से ही वंश से भगवान आस पशुप वंश शिशु शिशुत्व शिशु पांच वर्ष बाड़क पांच वर्ष बाड़क आ भर गोटे वर्ष हो गला ष्ठ वर्ष पहुँची गला पवन लीला आरंभ हो गोटे वर्ष काल ये गोटे लीला चली वर्षा वर्षा चारण लीला जो सांग मैने सब मूर्छा होकर रही गोटे वर्ष काल बाछुरी मैंने मूर्छा होकर रही मतलब कई जापारे ना गोटे वर्ष काल भगवान विस्तार कर सांग बाड़क रूप रूप धारण कर श्रीधाम सुबल इत्यादि रूप धारण कर स्तन्यपान कर माँ मान जापार ना ये मोर पु नुह बोली बर पुओ को आगुरी ये घटना पूर्वर पुओ को सी जी भल न पाते कृष्ण को अधिक भल पाते कि पुओ को जितकी भल पा कृष्ण को सेक भल पा कि जो परिवर्तन है कई जापर कौन परिवर्तन है कई मत जाणी ना जो लीला सब सरीगला कई जापारे ना सुखदेव गोस्वामी जानते यहाँ कहीं जापारे ना एमती कि बलराम मत जापारे ना गोटे वर्ष काल ये लीला चलता କିନ୍ତୁ ଗୋଟିଏ ବର୍ଷ କରିବାକୁ ଆଉ ପାଞ୍ଚ ଛଅ ଦିନ ଅଛି। ଗୋଟିଏ ଲୀଳା ହେଲା, ଯେଉଁ ଲୀଳାରେ ବଳରାମ ଜାଣିଲେ ପ୍ରକୃତରେ ଏମାନେ ବତ୍ସା ନୁହଁ କି ଗୋପବାଳକ ନୁହଁ, ଏମାନେ ହେଉଛନ୍ତି ସ୍ୱୟଂ କୃଷ୍ଣ। ବଳରାମ ଜାଣିପାରିଲେ କେମିତି, ଗୋଟେ ଥର ବୃନ୍ଦାବନର ଗୋବର୍ଦ୍ଧନ ଉପରେ ଯେଉଁମାନେ ବୟସ୍କ ଲୋକମାନେ ଗାଭୀ ଚାରଣ କରୁଥିଲେ ଏବଂ ତଳେ ଯେଉଁ ଛୋଟ ଶିଶୁମାନେ ଯେଉଁ ରହିଛନ୍ତି ସେମାନେ ସବୁ ଏଇ ବର୍ଷା ଚାରଣ କରି ପଳାଇ ଆସିଲେ, ସେ ଗୋବର୍ଦ୍ଧନ ତଳକୁ ପଳାଇ ଆସିଲେ। ତେଣୁ ଗାଭୀମାନେ ଯେତେବେଳେ ଦେଖିଲେ ଆମର ବର୍ଷାମାନେ ଅଛନ୍ତି, ସେ ସେଇ ଉପରୁ ତଳକୁ ଆସିଲେ ପୁରା ମାନେ ଯେମିତି ସ୍ରୋତ ଭଳିଆ, ନଦୀର ସ୍ରୋତ ଭଳିଆ କାହିଁକି ଆସିଲେ, ଦୁଇ ଗୋଡ଼ରେ ତାଙ୍କୁ ଦୌଡ଼ିଲା ଭଳିଆ ଲାଗିଲା, ତାଙ୍କୁ ଗୋଟିଏ ଗୋଡ଼ ଟିକି ଟିକି ପଳାଇ ଆସିଲେ ଏଇଭଳି ଏତେ ସ୍ପିଡ଼ରେ ଆସିଲେ। ଏବଂ ତାଙ୍କର ଯେଉଁମାନେ ପାଳନ କରୁଥିଲେ ତାଙ୍କୁ ରକ୍ଷା କରିବା ପାଇଁ ଯେଉଁ ଗୋପାଳମାନେ ଥିଲେ ସେମାନେ ଭୀଷଣ କ୍ରୋଧ ପ୍ରକାଶ କରୁଛନ୍ତି ଯେ ଆମର ପିଲାମାନେ କାହିଁକି ଏଠିକି ଆଣିଲେ, ବର୍ଷାମାନଙ୍କୁ କାହିଁକି ଏଠିକି ଆଣିଲେ। ଆଉ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସେ ଗାଭୀମାନଙ୍କୁ ରକ୍ଷା ମାନେ ବନ୍ଦ କରିପାରିଲେ ନାହିଁ, କଣ୍ଟ୍ରୋଲ କରିପାରିଲେ ନାହିଁ। ତେଣୁ ସେମାନେ ମଧ୍ୟ ଆସୁଛନ୍ତି, ବହୁତ କ୍ରୋଧରେ ଆସୁଛନ୍ତି, ପିଟିବେ ଆମର ପୁତ୍ରମାନଙ୍କୁ ପିଟିବେ, ଏଇଭଳି ଭାବରେ ଆସୁଛନ୍ତି। କିନ୍ତୁ ଯେତେବେଳେ ପହଞ୍ଚିଗଲେ ତଳେ ସେତେବେଳେ ତାଙ୍କ ଭାବ ବଦଳିଗଲା। ପିଟିବା କଥା କ'ଣ, ତାଙ୍କୁ ସବୁ ଚୁମ୍ବନ କରିବାକୁ ଆରମ୍ଭ କଲେ, ଆଲିଙ୍ଗନ କଲେ, ଚୁମ୍ବନ କଲେ ଏସବୁ। ବଳରାମ ଏଇଠି ଜାଣିପାରିଲେ ଏ ଘଟଣା କ'ଣ, ଏ କେଉଁ ମାୟା। ତାହାପରେ ଭଗବାନ କୃଷ୍ଣ ତାଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତିରେ ସବୁ ମାୟାକୁ କବଳିତ କରି ରଖିଥିଲେ, ସେ ମାୟାକୁ ଦୂର କରିବାରୁ ବଳରାମ ଜାଣିଲେ ଏମାନେ କେହି ସାଧାରଣ ବସା ନୁହନ୍ତି, ସାଧାରଣ ବାଳକ ନୁହନ୍ତି, ଏମାନେ ହେଉଛନ୍ତି ସ୍ୱୟଂ କୃଷ୍ଣ, ନିଜକୁ ବିସ୍ତାର କରିଛନ୍ତି। ଗୋଟିଏ ବର୍ଷ କାଳେ ଏଭଳି ଭାବରେ ଲୀଳା ଚାଲିଲା। ତେଣୁ ବ୍ରହ୍ମା ବର୍ତ୍ତମାନ ଦେଖୁଛନ୍ତି, ଭଗବାନ ବର୍ତ୍ତମାନ କ'ଣ କରୁଛନ୍ତି ନା, ପଶୁପ ବଂଶ ଶିଶୁତ୍ୱ ନାଟ୍ୟମ, ଭଗବାନଙ୍କ ନାଟ ଚାଲିଛି, ଭଗବାନଙ୍କ ନାଟ ଯେଉଁ ରହିଛି, ଭଗବାନ ଯେଉଁ ଲୀଳା ଅଭିନୟ କରନ୍ତି କେହି ବୁଝିପାରିବେ ନାହିଁ। କୁନ୍ତୀଦେବୀ ତାଙ୍କ ସ୍ତୁତିରେ ସୁତା କହିଛନ୍ତି ଯେ ନଟୋ ନାଟ୍ୟ ଧର ଯଥା, ଶ୍ଳୋକଟି ଅଛି, ମାୟା ଜନିକାଚ୍ଛନ୍ନମ ଅଜ୍ଞାଦୋକ୍ଷଜମ ଅଭ୍ୟମ ନ ଲକ୍ଷ୍ୟ ସେ ମୂଳ ଦୋଷା ନଟୋ ନାଟ୍ୟ ଧର ଯଥା। ଭଗବାନଙ୍କୁ କେହି ଜାଣିପାରିବେ ନାହିଁ, କାହିଁକି ନା ସେ ମାୟା ଦ୍ୱାରା ଆଚ୍ଛନ୍ନ ହୋଇକି ରହିଛନ୍ତି, ମାୟା ଜନିକାଚ୍ଛନ୍ନମ। ତେଣୁ ଅଜ୍ଞମାନେ କ'ଣ ବୁଝିବେ, ସେ ହେଉଛନ୍ତି ଅଧକ୍ଷଜ, ଅଧ୍ୟକ୍ଷ ଯୋଗୁଁ ମୁଁ ଏମିତି ତ ଜାଣି ବୁଝିପାରିବ ନାହିଁ। ଆଉ ଭଗବାନ ଯଦି ନିଜକୁ ଆବୃତ କରିବେ ଆଉ କିଏ ଜାଣିବେ ତାଙ୍କୁ, ନ ଲକ୍ଷ୍ୟ ସେ କେହି ଜାଣିପାରିବେ ନାହିଁ, ମୂଢ଼ ଦୋଷା ନଟୋ ନାଟ୍ୟ ଧର ଯଥା। ଯେମିତି ଗୋଟେ ଛୋଟ ପିଲା ତାର ପିତା ନାଟକରେ ରାଜା ରୋଲ୍ କରିଛି, ଏଭଳି ବେଶଭୂଷା ପିନ୍ଧିଛି, ସେ ପିଲା ଚିହ୍ନିପାରୁନାହିଁ। ମହାପ୍ରଭୁଙ୍କର ସେଭଳି ଭାବରେ ଗୋଟେ ନାଟକ ଲୀଳା ହୋଇଥିଲା, ମହାପ୍ରଭୁ ଅସଂଖ୍ୟ ଲୀଳା ରହିଛି। ଗୋଟେ ଥରେ ନବଦ୍ୱୀପରେ ନାଟକ କରିବା ପାଇଁ ଆରମ୍ଭ କଲେ, କୃଷ୍ଣ ଲୀଳା କରିବା ପାଇଁ ଆରମ୍ଭ କଲେ, ସମସ୍ତେ ତାଙ୍କର ଯେଉଁ ନିତ୍ୟାନନ୍ଦ ପ୍ରଭୁ, ଅଦ୍ୱୈତ ପ୍ରଭୁ ଇତ୍ୟାଦି ସମସ୍ତେ ବିଭିନ୍ନ ରୋଲ୍ କରିଛନ୍ତି, ସୁଭାଷ ପଣ୍ଡିତ ଇତ୍ୟାଦି ସମସ୍ତେ ରୋଲ୍ କରୁଛନ୍ତି। ତେଣୁ ଭଗବାନ ମହାପ୍ରଭୁ ରୁକ୍ମିଣୀ ରୂପରେ ଆସିଲେ, ରୁକ୍ମିଣୀ ରୋଲ୍ କରିଛନ୍ତି ଭଗବାନ, ପୁରା ପତ୍ନୀ ରୂପରେ ପାଟରାଣୀ। ତେଣୁ ସିଏ କହିଲେ, ମହାପ୍ରଭୁ କହିଲେ, ଯେଉଁମାନେ କାମଭାବ ଶୂନ୍ୟ, କାମଭାବ ନାହିଁ, ସେମାନେ ଏଇଟାକୁ ଦେଖିପାରିବେ, ନହେଲେ ତାଙ୍କ କାମଭାବ ଜାଗ୍ରତ ହେବ। ଏକଥା କହିଦେଲେ ମହାପ୍ରଭୁ, ଯେତେବେଳେ କଥା କହିଦେଲେ ନିତ୍ୟାନନ୍ଦଙ୍କଠାରୁ ସମସ୍ତେ ଚିନ୍ତା କରିଛନ୍ତି, ଆମର ତ କାମଭାବ ରହିଛି, ଆମେ ଯୋଗ୍ୟ ନୁହଁ, ଏଇଭଳିଆ ସମସ୍ତେ କହିବାକୁ ଆରମ୍ଭ କଲେ। ତେଣୁ ମହାପ୍ରଭୁ କହିଲେ, ମୁଁ କାହାକୁ ନେଇକି ନାଟ୍ୟ କରିବି, ଖାଲି ଆମକୁ ଦେଖିବା ପାଇଁ। ତେଣୁ ଭଗବାନ ଏଭଳି ନୃତ୍ୟ କଲେ, ଯେଉଁଭଳି ଭାବରେ ଭଗବାନ ମୋହିନୀ ରୂପରେ ରୋଲ୍ କରିଥିଲେ, ଏମିତି ଶିବଜୀ ଦେଖି ମଧ୍ୟ ମୋହିତ ହୋଇଯାଇଥିଲେ, ସେହି ଭଗବାନ ବର୍ତ୍ତମାନ ରୋଲ୍ କଲେ, ରୁକ୍ମିଣୀ ରୋଲ୍ କଲେ, ରୁକ୍ମିଣୀ ରୋଲ୍ କଲେ। କେହି ଜାଣିପାରିଲେନି ଯିଏ ହେଉଛନ୍ତି ମହାପୁରୁଷ ନିମାଇ ପଣ୍ଡିତ ଚୈତନ୍ୟ ବୋଲି, କେହି ଜାଣିପାରିଲେ ନାହିଁ। ଅନ୍ୟମାନଙ୍କ କଥା କ'ଣ କହିବା, ତାଙ୍କର ନିଜ ମା ସଚୀ ମା ମଧ୍ୟ ଜାଣିପାରିଲେ ନାହିଁ ଏ ସ୍ତ୍ରୀ ଲୋକଟା କିଏ ରୋଡ଼ କରିଛି କିଏ, ସିଏ ନିଜେ ଜାଣିପାରିଲେ ନାହିଁ। ଏବଂ ଭଗବାନ ଏଭଳି ଭାବରେ ରୋଲ୍ କଲେ ଏ ସମସ୍ତଙ୍କୁ ସମସ୍ତଙ୍କର ମାତୃଭାବ ବାତ୍ସଳ୍ୟ ଭାବ ଜାତ ହେଲା। ରୁକ୍ମିଣୀଙ୍କୁ ମା ହିସାବରେ ସେମାନେ ଦର୍ଶନ କଲେ ଏବଂ ସମସ୍ତଙ୍କୁ ରୁକ୍ମିଣୀ ତାଙ୍କୁ ସ୍ତନ୍ୟପାନ କରିଥିଲେ, ଏ ନାଟକଟି କରିଥିଲେ କେଉଁଠି ନବଦ୍ୱୀପରେ ନାଟକ ଲୀଳା ହୋଇଥିଲା। ତେଣୁ ଭଗବାନ ଯେତେବେଳେ ନାଟକ କରିବେ କିଏ ଜାଣିପାରିବେ ଭଗବାନ ନାଟକ, କୌଣସି ଭୁଲ ନାହିଁ ତ୍ରୁଟି ନାହିଁ। ଆମେ ରୋଲ୍ କରୁଛେ ଡ୍ରାମା କରୁଛେ ଜଣାପଡ଼ି ଯାଉଛି, କିନ୍ତୁ ଭଗବାନ ଯେଉଁ ରୋଲ୍ କରୁଛନ୍ତି ଅନ୍ୟମାନଙ୍କ ତାକୁ ଛାଡ଼ନ୍ତୁ, ଭଗବାନ ନିଜେ ଜାଣିପାରୁନାହାନ୍ତି ମୁଁ ଭଗବାନ ବୋଲି। ଭଗବାନଙ୍କ ଯୋଗମାୟା ଦ୍ୱାରା ସେ ଆଚ୍ଛନ୍ନ ହୋଇକରି ଏସବୁ ରୋଲ୍ କରୁଛନ୍ତି। ଭଗବାନଙ୍କର ପରଫେକ୍ସନ୍ ସବୁଥିରେ ପରଫେକ୍ଟ, ତାଙ୍କ ନାଟ୍ୟ ମଧ୍ୟ ପରଫେକ୍ଟ, ସେଥିରେ କୌଣସି ତ୍ରୁଟି ରହିବ ନାହିଁ। ଏଭଳି ଭାବରେ ଅଭିନୟ କରୁଛନ୍ତି ଭଗବାନ। ତେଣୁ ଏଇଟା କୁହାଯାଉଛି ପଶୁପ ବଂଶ ଶିଶୁତ୍ୱ ନାଟ୍ୟମ, ଭଗବାନଙ୍କର ନାଟ୍ୟ ଚାଲିଛି, ଲୀଳା ଚାଲିଛି। ଏମିତିକି ଭଗବାନ ଭୁଲି ଯାଉଛନ୍ତି ମୁଁ ହେଉଛି ଭଗବାନ, ମୁଁ ହେଉଛି ଭଗବାନ ବୋଲି। ଏଭଳି ଭଗବାନଙ୍କର ନାଟ୍ୟ ରୋଲ୍, ଏଭଳି ଅଭିନୟ। ତେଣୁ ବର୍ତ୍ତମାନ ବ୍ରହ୍ମା ଜାଣିପାରିଲେ ଇଏ ସାଧାରଣ ବାଳକ ନୁହନ୍ତି, ଇଏ କୃଷ୍ଣ ହେଉଛନ୍ତି ସେଇ ଭଗବାନ। ବ୍ରହ୍ମାଙ୍କର ଯେଉଁ ରହିଛନ୍ତି ଇଷ୍ଟ ସେ ହେଉଛନ୍ତି ଚତୁର୍ଭୁଜ, ବ୍ରହ୍ମାଙ୍କର ପିତା ହେଉଛନ୍ତି ଚତୁର୍ଭୁଜ, ଗର୍ଭଧର ସାଇ ବିଷ୍ଣୁ ତାଙ୍କର ପିତା ହେଉଛନ୍ତି ସେଇ ପରେ ସେ ସ୍ତୁତିରେ ସେ କହିବେ ଆପଣ ହେଉଛନ୍ତି ସେଇ ନାରାୟଣ କହିବେ ସେ କଥା। ତେଣୁ ବ୍ରହ୍ମା କ'ଣ ଦେଖୁଛନ୍ତି ନା ତତ୍ରୋଦ୍ଭବତ୍ ପଶୁପ ବଂଶ ଶିଶୁତ୍ୱ ନାଟ୍ୟମ, ଭଗବାନ ଏଇଭଳି ଭାବରେ ରୋଲ୍ ଆରମ୍ଭ କରିଛନ୍ତି, ରୋଲ୍ କରିବା ଆରମ୍ଭ କରିଛନ୍ତି। ବ୍ରହ୍ମ ସେ ହେଉଛନ୍ତି ବ୍ରହ୍ମ, ବ୍ରହ୍ମ କହିଲେ ବୃହତ୍ ବସ୍ତୁ, ବୃହତ୍ ବସ୍ତୁ ସେ ବ୍ରହ୍ମ। ତେଣୁ ଆମେ ମଧ୍ୟ ବ୍ରହ୍ମ, ସିଏ ମଧ୍ୟ ବ୍ରହ୍ମ, କିନ୍ତୁ ତଫାତ୍ ହେଉଛି ଆମେ ହେଉଛି ଅଣୁ ବ୍ରହ୍ମ, ସେ ହେଉଛନ୍ତି ପରମ ବ୍ରହ୍ମ। ଯେମିତି ଅର୍ଜୁନ ଭଗବାନ ପ୍ରାର୍ଥନା କରିଥିଲେ ପ୍ରଭୁ ଆପଣ ହେଉଛନ୍ତି ପରମ ବ୍ରହ୍ମ, ମୁଁ ଜାଣିଗଲି ଆପଣ କିଏ, ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ସିଏ ପ୍ରଭୁ ମୁଁ ଜାଣିଲି ଆପଣ କିଏ, ଆଉ କ'ଣ ଜାଣିଲ ତୁମେ ପ୍ରଭୁ, ଆପଣ ହେଉଛନ୍ତି ପରମ ବ୍ରହ୍ମ, ପରମ ଧାମ ପବିତ୍ରଂ ପରମଂ ଭବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ। ପରମ ବ୍ରହ୍ମରୁ ଆରମ୍ଭ କଲେ ଭଗବାନଙ୍କର ଯେଉଁ ଅନୁଭୂତି ରହିଛି ବ୍ରହ୍ମ ଅନୁଭୂତିରୁ ଆରମ୍ଭ ହୁଏ ତାଙ୍କର ଅନୁଭୂତି। ବ୍ରହ୍ମର ଉର୍ଦ୍ଧ ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି, ତାର ଉର୍ଦ୍ଧ ଅନୁଭୂତି ହେଉଛି ଭଗବତ ଅନୁଭୂତି। ତେଣୁ ବ୍ରହ୍ମା ଅର୍ଜୁନ ଭଗବାନଙ୍କୁ ଏହିଭଳି ଭାବରେ ବୁଝିଲେ ଆପଣ ହେଉଛନ୍ତି ପରମ ବ୍ରହ୍ମ, ପରମ ଧାମ ସବୁକିଛି ଆପଣଙ୍କ ପାଖରେ ରହିଛି, ଆପଣ ହେଉଛନ୍ତି ସବୁକିଛିର ଉତ୍ସ ପରମ ଧାମ, ଏବଂ ପବିତ୍ର ପରମ ଭଗବାନ ଆପଣ ହେଉଛନ୍ତି ପରମ ପବିତ୍ର, ଆପଣ ହେଉଛନ୍ତି ପୁରୁଷ, ଆପଣ ହେଉଛନ୍ତି ଉପଭୋଗକାରୀ, ଶାଶ୍ୱତଂ ସବୁବେଳେ ପାଇଁ ଆପଣ ଉପଭୋଗକାରୀ, ଏବଂ ଆପଣ ହେଉଛନ୍ତି ଦିବ୍ୟ ଜନ୍ମ କର୍ମ ଯେମିତି ଦିବ୍ୟମ ରୂପା ଗଲା ଏବଂ ହେଉଛନ୍ତି ସେଇ ଦିବ୍ୟ ଜନ୍ମ କ'ଣ ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟମ ଆଦିଦେବ, ଆପଣ ହେଉଛନ୍ତି ମୂଳ ଭଗବାନ ଆଦିଦେବ, ଅଜମ ଆପଣ ହେଉଛନ୍ତି ଅଜ, ଆପଣଙ୍କର ଜନ୍ମ ନାହିଁ, ଏବଂ ଆପଣ ହେଉଛନ୍ତି ବିଭୁମ, ବିଭୁମ କହିଲେ ଅନନ୍ତ, ଏଠି ଅନନ୍ତ ଶବ୍ଦ ଆସିବ, ଅନନ୍ତ ଭଗବାନ ବିଭୁ, ବିଭୁ କହିଲେ ଅନନ୍ତ, ତାଙ୍କର ଅନ୍ତ ନାହିଁ। ଆମେ ଯେହେତୁ ଅନ୍ତମନ୍ତ, ଆମେ ଗୋଟେ ଶରୀର ଧାରଣ କରୁଛେ ଆଦ୍ୟ ଅନ୍ତମନ୍ତ, ତେଣୁ ଆମେ ସବୁବେଳେ ଚିନ୍ତା କରୁଛେ ଆଦି କେଉଁଠି ଅନ୍ତ କେଉଁଠି, କାରଣ ଆ ଉର୍ଦ୍ଧ୍ୱରେ ଆମର ଜ୍ଞାନ ନାହିଁ, କିନ୍ତୁ ଭଗବାନ ଆର ଉର୍ଦ୍ଧ୍ୱରେ ଅନାଦି ଅନନ୍ତ ଭଗବାନ। ଭଗବାନ ଯଦି କହିବେ ଅର୍ଜୁନ ତୁମେ ମୋର ସାକ୍ଷା ବୋଲି କଥା କହିଲ ନା, ଆଉ ପ୍ରକୃତିରେ କ'ଣ ମୁହିଆ ନା, ନା ପ୍ରଭୁ ଆଉ ସର୍ବେ ଦେବର୍ଷି ନାରଦ ସଦା ଅସିତୋ ଦେବଳ ବ୍ୟାସ ସ୍ୱୟଂ ଚୈବ ରବି ସିମେ, ପ୍ରଭୁ ମୁଁ ଖାଲି ଆପଣଙ୍କ ସାକ୍ଷା ବୋଲି କଥା କହୁଛି ତା ନୁହଁ, ସମସ୍ତ ମୋ ଋଷିମାନେ କହିଛନ୍ତି, କିଏ କିଏ କହିଛନ୍ତି ଦେବଳ ଅସିତ ବ୍ୟାସ ନାରଦ ସମସ୍ତେ କହିଛନ୍ତି, ଏବଂ ଆପଣ ମଧ୍ୟ ନିଜେ କହୁଛନ୍ତି, ଆପଣ ତତ୍ତ୍ୱକୁ ପ୍ରକାଶ କରିଛନ୍ତି ପ୍ରଭୁ। ତେଣୁ ସେହିଭଳି ଭାବେ ବ୍ରହ୍ମା ଭଗବତ ତତ୍ତ୍ୱକୁ ଉପଲବ୍ଧି କରୁଛନ୍ତି। ସେ ହେଉଛନ୍ତି ବ୍ରହ୍ମ ପରମ ବ୍ରହ୍ମ ଅଦ୍ୱୟ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ଭଗବାନ ହେଉଛନ୍ତି ଏକ, ତାଙ୍କ ସହିତ କିଛି ସମାନ ହୋଇପାରିବେ ନାହିଁ କି ତାଙ୍କଠାରୁ ଉର୍ଦ୍ଧ୍ୱ କଥା କ'ଣ କୁହାଯିବ ନା। ତ ସମସ୍ୟା ଅଧିକସ୍ଥ ଦିଶ୍ୟତେ, ତାଙ୍କ ସହିତ କିଛି ସମାନ ହୋଇପାରିବେ ନାହିଁ ଆଉ ଅଧିକ କଥା କ'ଣ କହିବା। ତେଣୁ ଆପଣ ହେଉଛନ୍ତି ପରମ, ପରମ କହିଲେ ସବୁଠାରୁ ଉନ୍ନତ, ମତ ପରତରମ ନାନ୍ୟତା, ଆଉ ତାଙ୍କ ଆପଣଙ୍କ ଠାରୁ ଉନ୍ନତ ଆଉ କିଛି ନାହିଁ ବସ୍ତୁ। ଆପଣ ସର୍ବଶ୍ରେଷ୍ଠ ପରମ ଅନନ୍ତ, ଆପଣଙ୍କର ଅନ୍ତ ନାହିଁ। ଅଗାଧ ବୋଧମ, ଅଗାଧ ବୋଧମ କହିଲେ ଆପଣଙ୍କର ଜ୍ଞାନର ସୀମା ନାହିଁ, କାରଣ ବ୍ରହ୍ମା ସେ ଜ୍ଞାନ ଦେଇଥିଲେ। ଚତୁଃଶ୍ରୁତି ଭାଗବତ ଯେଉଁ ମୂଳ ଶ୍ଳୋକ ଯେଉଁ ରହିଛି ମୂଳ ଭାଗବତ, ଚାରୋଟି ଶ୍ଳୋକରେ ଭଗବାନ ସବୁ ଜ୍ଞାନ ଦେଇଦେଲେ। ବଂଶୀ ମାଧ୍ୟମରେ ବଂଶୀବାଦନ କରି ତାଙ୍କ ହୃଦୟରେ ସେ ଜ୍ଞାନକୁ ଜାଗ୍ରତ କରାଇଦେଲେ, ସେ ଜ୍ଞାନ ପ୍ରଦାନ କରିଦେଲେ। ତେଣୁ ସେଇ ଜ୍ଞାନ ପାଇ ବ୍ରହ୍ମା ଏତେ ଜ୍ଞାନୀ ହୋଇଗଲେ ତାଙ୍କୁ ଆଦିକବି ବୋଲି କୁହାଯାଉଛି। ସେ ହେଉଛନ୍ତି ମୂଳ ଜ୍ଞାନୀ ବ୍ୟକ୍ତି, ଅନୁଭୂତି ଶ୍ରେଷ୍ଠ ମୂଳ ଆଦିକବି। ଏବଂ ସେ ଯେଉଁ ଜ୍ଞାନ ପ୍ରାପ୍ତ ହୋଇକି ଯେଉଁ ସୃଷ୍ଟି କରୁଛନ୍ତି, ଏ ପର୍ଯ୍ୟନ୍ତ ଆମର ଏତେ ବୈଜ୍ଞାନିକ ନୋବେଲ ପ୍ରାଇଜ୍ ପାଇକରି ମଧ୍ୟ, ପ୍ରତିବର୍ଷ ଏତେ ନୋବେଲ ପ୍ରାଇଜ୍ ପାଉଛନ୍ତି, ଏତେ ପାଇକରି ମଧ୍ୟ ସେ ଯେଉଁ ଜ୍ଞାନ ପାଇଛନ୍ତି ସେ ଜ୍ଞାନକୁ ପ୍ରାପ୍ତ ହୋଇପାରୁନାହାନ୍ତି। ବ୍ରହ୍ମା ଯେଉଁଭଳି ଭାବେ ରକ୍ତ ସୃଷ୍ଟି କରିଛନ୍ତି, ଏ ପର୍ଯ୍ୟନ୍ତ ମାନେ ବୈଜ୍ଞାନିକମାନେ ସୃଷ୍ଟି କରିପାରୁନାହାନ୍ତି। ବ୍ରହ୍ମା ଆମ ଶରୀରରେ ଯେଉଁ ଚକ୍ଷୁ ସୃଷ୍ଟି କରିଛନ୍ତି, ଗୋପୀମାନେ ତାଙ୍କୁ ନିନ୍ଦା କଲେ ମଧ୍ୟ ସେ ଯେଉଁ ଚକ୍ଷୁ ସୃଷ୍ଟି କରିଛନ୍ତି, ସେ ଚକ୍ଷୁକୁ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ସୃଷ୍ଟି କରିପାରୁନାହାନ୍ତି। ଭଗବାନ ବ୍ରହ୍ମା ଯେଉଁଭଳି ଆମର କିଡ଼ନୀ ସୃଷ୍ଟି କରିଛନ୍ତି, ଏ ପର୍ଯ୍ୟନ୍ତ ମାନେ ବୈଜ୍ଞାନିକମାନେ ସୃଷ୍ଟି କରିପାରୁନାହାନ୍ତି। ଏସବୁ ଆମର ଯେଉଁ ସୃଷ୍ଟି ହେଇଛି, କର୍ଣ୍ଣ, ଚକ୍ଷୁ, ଜିହ୍ୱା, ଜଣେ ଯଦି କଥା କହିପାରୁନାହିଁ, ମୁକ ହୋଇଯାଇଛି, ବୈଜ୍ଞାନିକମାନେ ତାକୁ ଠିକ୍ କରିପାରୁନାହାନ୍ତି। ଏଭଳି ଗୋଟେ ଜିହ୍ୱା କରିପାରୁନାହାନ୍ତି ଯିଏ କଥା କହିପାରିବ। ଏହି ବ୍ରହ୍ମାଙ୍କର ଜ୍ଞାନ, ଏ ଯେଉଁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସିଏ ଭଗବାନଙ୍କର ପ୍ରାପ୍ତ ହୋଇଛନ୍ତି। ତେଣୁ ସେ ଭଗବାନଙ୍କର ଜ୍ଞାନ ଅସୀମ ଜ୍ଞାନ। ବ୍ରହ୍ମା କ'ଣ ଜାଣିବେ, ବ୍ରହ୍ମାଙ୍କର ଯେ ଭଗବାନ ସ୍ୱୟଂ ଭଗବାନଙ୍କର ଯେଉଁ ବିସ୍ତୃତାଂଶ ବଳରାମ, ବଳରାମ ମଧ୍ୟ ସେ ଜ୍ଞାନର ଅନ୍ତ ପାଇପାରୁନାହାନ୍ତି। ବଳରାମଙ୍କର ବିସ୍ତୃତାଂଶ ହେଉଛନ୍ତି ଶେଷ ଅନନ୍ତଦେବ, ଅନନ୍ତଦେବ ଅନନ୍ତ ରାକ୍ଷୀର ନାମ, ଅନ୍ତ ନାମ ଆୟା ଅନନ୍ତଦେବ ଭଗବାନଙ୍କୁ ଅଷ୍ଟୋତ୍ତର ଶତ ନାମରେ ବର୍ଣ୍ଣନା କରାଯାଇଛି। ଅନନ୍ତଦେବ ଭଗବାନଙ୍କୁ ଗୋଟେ ନାମ ରଖିଲେ ଅନନ୍ତ, କାରଣ ତାଙ୍କର ଅନ୍ତ ସେ ପାଇପାରିଲେ ନାହିଁ। ଏ ପର୍ଯ୍ୟନ୍ତ ମଧ୍ୟ ଭଗବାନଙ୍କର ଗୁଣଗାନ କରିଚାଲିଛନ୍ତି, ଗୋଟିଏ ମୁଖରେ ନୁହଁ କି ଦୁଇ ମୁଖରେ ନୁହଁ କି ଶହେ ମୁଖରେ ନୁହଁ କି ଦୁଇଶହ ମୁଖରେ ନୁହଁ, ଏକ ହଜାର ମୁଖରେ ଗାୟନ ଗୁଣାନ ଦଶ ଶତାନନ ଆଦିଦେବ, ଆଦିଦେବ ଶେଷଦେବ ବା ଆନନ୍ଦଦେବ, ସେ ତାଙ୍କର ଏକ ହଜାର ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ଶେଷ ଅଧୁନାପି ସମବଶ୍ୟତି ନାଶ୍ୟ ପାର, ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହୋଇନାହିଁ, ଭଗବାନଙ୍କର ଗୁଣ ଶେଷ ହୋଇପାରୁନାହିଁ। ହଁ, ଅଗାଧ ବୋଧମ, ଏହିଭଳି ଭାବରେ ତାଙ୍କର ଜ୍ଞାନର ସୀମା ନାହିଁ, ପୂର୍ଣ୍ଣ ପୂର୍ଣ୍ଣ ଜ୍ଞାନ ତାଙ୍କ ପାଖରେ ରହିଛି, ପୂର୍ଣ୍ଣ ଜ୍ଞାନ, ଅନନ୍ତ ଜ୍ଞାନ, ଅସୀମ ଜ୍ଞାନ। ଏବଂ ବର୍ଷାନ୍ ସଖିନିବ ପୁରା ପରିତୋ ବିଚିହ୍ନ, ଚାରିଆଡ଼େ ପରିତୋ କରି ଚାରିଦିଗରେ ଦେଖୁଛନ୍ତି କେଉଁଠି ରହିଲେ ବର୍ଷାନ୍, କେଉଁଠି ରହିଲେ। ପ୍ରଥମେ ଯାଇଥିଲେ ବର୍ଷା ଖୋଜିବା ପାଇଁ, ବର୍ଷା ଖୋଜି ଦେଖିଲେ କିଭଳି ଯାଉଛନ୍ତି ନା, ସପାଣି କବଳମ, ବାମ ହାତରେ ଡାଣ ହାତରେ ଅନ୍ନ ରଖିଛନ୍ତି ଦହି ଅନ୍ନ, ଏବଂ ଆଙ୍ଗୁଠିରେ ସବୁ ଆଚାର ସବୁ ରଖିଛନ୍ତି, ଏବଂ ବାମ ହାତରେ ସେ ଅନ୍ନ ନେଇ ଖାଇ ଖାଇକି ଯାଉଛନ୍ତି ଭଗବାନ। ବ୍ରହ୍ମା ଯେତେବେଳେ ସ୍ତୁତି କରିବେ ସେ କଥା କହିବେ। ତେଣୁ ଏହିଭଳି ଭାବରେ ଭଗବାନ ବିଚିହ୍ନନ୍, ବିଚିହ୍ନନ୍ କଲେ ଖୋଜୁଛନ୍ତି କେଉଁଠି ରହିଛନ୍ତି ମୋର ବର୍ଷାମାନେ କୁଆଡ଼େ ଗଲେ। ବର୍ଷାମାନଙ୍କୁ ଯେତେବେଳେ ପାଇଲେ ନାହିଁ, ପୁଣି ଫେରିକିରି ଆସିଲେ, ଦେଖିଲା ବେଳେ ସଖିନ ମାନେ ସାଙ୍ଗମାନେ ମୋତେ କେହି ନାହାନ୍ତି। ବ୍ରହ୍ମା ତାଙ୍କୁ ଫାଷ୍ଟ ନେଇଗଲେ ବର୍ଷାମାନଙ୍କୁ, ତାପରେ ସଖାମାନଙ୍କୁ ନେଇଗଲେ। ତେଣୁ ଭଗବାନ ଖୋଜୁଛନ୍ତି ବର୍ଷାନ୍ ସଖିନ ଇବ ପୁରା, ଗୋଟିଏ ବର୍ଷ ତଳେ ଯେଉଁଭଳି ଭାବେ ଖୋଜୁଥିଲେ ବର୍ତ୍ତମାନ ମୋତେ ସେଭଳି ଭାବେ ଖୋଜୁଛନ୍ତି। ଏ ବହୁତ ଅଚିନ୍ତ୍ୟ ଲୀଳା ଭଗବାନଙ୍କର। ଚାରିଆଡ଼େ ଖୋଜୁଛନ୍ତି, ବିଚ୍ଛିନ୍ନ ଏକମ୍ ଏକୁଟିଆ ଖୋଜୁଛନ୍ତି। ସ ପାଣି କବଳମ୍, କବଳମ୍ କହିଲେ ସେ ଅନ୍ନ, ଦହି ଅନ୍ନ ଧରିକିରି ଡାଣ ହାତରେ ରଖିଛନ୍ତି ଅନ୍ନ, ଏବଂ ବାମ ହାତରେ ଖାଉଛନ୍ତି ସେଟାକୁ। ପରମେଷ୍ଠୀ ଚଷ୍ଟ, ପରମେଷ୍ଠୀ କହିଲେ ବ୍ରହ୍ମା ଇଷ୍ଟ, ଦେବତାମାନଙ୍କ ଦେଶ ହେଉଛି ଶ୍ରେଷ୍ଠ ପରମେଷ୍ଠୀ ବୋଲି କୁହାଯାଉଛି। ବ୍ରହ୍ମା ପଦକୁ ପରମେଷ୍ଠୀ ପଦ ବୋଲି କୁହାଯାଏ, ଏଇଟା ଶ୍ରେଷ୍ଠ ପଦ, ଭୌତିକ ଜଗତରେ ଶ୍ରେଷ୍ଠ ପଦ ହେଉଛି ପରମେଷ୍ଠୀ ପଦ। ଶହେ ଜନ୍ମ ଜଣେ ଯଦି ଠିକ୍ ଭାବରେ ଆଚରଣ କରିବେ ତାହେଲେ ସେ ପଦକୁ ପ୍ରାପ୍ତ ହେବେ ପରମେଷ୍ଠୀ। ଏବଂ ଯେମିତି ଆମର ଓଡ଼ିଶା ହଉ ଭାରତବର୍ଷର ହଉ ସବୁଠୁ ଚେଷ୍ଟ ଚେଷ୍ଟ ଶ୍ରେଷ୍ଠ ପଦଟା କେଉଁଟା? ଆଇଏଏସ୍, ଆଇଏଏସ୍ ଚାକିରି, ଯେଉଁ ଚାକିରି ଆଇଏଏସ୍, ଆଇଏଏସ୍ ବା ଆଇଏଏସ୍ ଶ୍ରେଷ୍ଠ ଚାକିରି। ସେମିତି ବହୁତ ସବୁଠୁ ଶ୍ରେଷ୍ଠ ଚାକିରି ଯଦି କୁହାଯିବ ସେଇଟା ହେଉଛି ବ୍ରହ୍ମା। ବ୍ରହ୍ମା ବ୍ରହ୍ମାକଣ୍ଠା ଉପରେ ପୋଷ୍ଟ କିଛି ନାହିଁ, ସେଇଟା ହାଇଏଷ୍ଟ ପୋଷ୍ଟ। ପରମେଷ୍ଠୀ ଗୋଟିଏ ପୋଷ୍ଟ, ପରମେଷ୍ଠୀ ସିଏ ଦେଖୁଛନ୍ତି। ଆଚଷ୍ଟ କହିଲେ ଅଚଷ୍ଟ କରି ଦେଖୁଛନ୍ତି, ଭଗବାନ ଏଇଭଳି ଭାବରେ ଖୋଜି ବୁଲୁଛନ୍ତି। ଯଦିଓ ସେ ସବୁ କିଛି ଜାଣନ୍ତି, ପ୍ରକୃତରେ ବ୍ରହ୍ମା ଯାହାକୁ ନେଇଥିଲେ ସେମାନେ ପ୍ରକୃତ ସଖା ପ୍ରକୃତ ବସାମାନଙ୍କୁ ନେଇନଥିଲେ। ବିଶ୍ୱନାଥ ଚନ୍ଦ୍ର ଠାକୁର ତାଙ୍କ ଭାଷାରେ କହିଛନ୍ତି, ଯେମିତି ରାବଣ ଯେଉଁ ନେଇଯାଇଥିଲେ ସୀତାଙ୍କୁ, ସିଏ ହେଉଛି ଛାୟା ସୀତା, ପ୍ରକୃତ ସୀତାଙ୍କୁ ନେଇନଥିଲେ। ସେଇଭଳିଆ ବ୍ରହ୍ମା ମଧ୍ୟ ଭଗବାନଙ୍କର ବତ୍ସାମାନଙ୍କୁ ବା ସାଙ୍ଗ ବାଳକମାନଙ୍କୁ ନେଇନଥିଲେ। ଭଗବାନ ଜାଣିଲେ ବ୍ରହ୍ମା ଆସିଲେ ଏସବୁ କାର୍ଯ୍ୟ କରିବେ, ତେଣୁ ଡୁପ୍ଲିକେଟ୍ ତିଆରି କରିଥିଲେ, ସାଙ୍ଗେ ସାଙ୍ଗେ ଡୁପ୍ଲିକେଟ୍ ତିଆରି କରିଥିଲେ। ତେଣୁ ବ୍ରହ୍ମା ସେ ଡୁପ୍ଲିକେଟ୍ମାନଙ୍କୁ ନେଇ ଯାଇଥିଲେ। ତେଣୁ ବର୍ତ୍ତମାନ ଯେଉଁ ଭଗବାନ ଲୀଳା କରୁଛନ୍ତି, ନିଜକୁ ବିସ୍ତାର କରି ଲୀଳା କରୁଥିଲେ। ତେଣୁ ଏଇଭଳି ଭାବରେ ଗୋଟିଏ ବର୍ଷ ଚାଲିଗଲା। ଏ କଥାଟି କାହିଁକି କୁହାଗଲା ନା, ଏ ଲୀଳାଟି ଯେଉଁ ହୋଇଥିଲା ଏଇଟା ପଞ୍ଚମ ବର୍ଷ ଲୀଳା, ଷଷ୍ଠ ବର୍ଷରେ ତାଙ୍କ ସାଙ୍ଗ ବାଳକମାନେ ଆସି କହିଲେ। ଗୋଟିଏ ବର୍ଷ ସେ କହିଲେନି ଅତୀତ ଅତୀତରେ କରିଥିଲେ ବୋଲି, ସେ କହିଲେ ଆଜି ଏଇ ଲୀଳାଟି ହୋଇଥିଲା। କେଉଁ ଲୀଳା? ଯେଉଁ ଅଘାସୁର ବଦ୍ଧ, ଏଇ ଲୀଳାଟିକୁ ଆଜି ହୋଇଥିଲା ବୋଲି ସେ କହିଲେ। ତେଣୁ ଗୋଟିଏ ବର୍ଷ ଯେଉଁ ଚାଲିଗଲା, ପରୀକ୍ଷିତ ମହାରାଜ ସେ ଶ୍ରବଣକାରୀ, ଆଦର୍ଶ ଶ୍ରବଣ ଶ୍ରବଣକାରୀ, ସେ ଶ୍ରବଣର ଆଚାର୍ଯ୍ୟ, ସେ ପରୀକ୍ଷିତ ଶ୍ରବଣେ ଅଭବତ ବୟାସଖୀ କୀର୍ତ୍ତନେ, ଶ୍ରବଣର ଆଚାର୍ଯ୍ୟ ହେଉଛି ପରୀକ୍ଷିତ ମହାରାଜ। ତେଣୁ ସେ ପ୍ରଶ୍ନ ପଚାରିଲେ, କୌଣସି ଖାଇବା ନାହିଁ, କୌଣସି ପାନୀୟ ନାହିଁ, କୌଣସି ବିଶ୍ରାମ ନାହିଁ, ଶୁଣୁଛନ୍ତି ନନ୍ଷ୍ଟପ୍ 24x7 ନନ୍ଷ୍ଟପ୍ ଚାଲିଛି ତାଙ୍କର। ତେଣୁ ସେ ପଚାରିଲେ, ପ୍ରଭୁ ଗୁରୁଦେବ ଗୋଟିଏ ବର୍ଷ କୁଆଡ଼େ ଗଲା? ତେଣୁ ସୁଖଦେବ ଗୋସ୍ୱାମୀ ଏ ଲୀଳାଟିକୁ କହିଲେ, ନହେଲେ ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ କଥା କହିବା ପାଇଁ ଲୀଳାଟିକୁ। ତେଣୁ ଏଇଭଳି ଭାବରେ ଏଇ 13 ଅଧ୍ୟାୟରେ ବ୍ରହ୍ମ ବିମାନ ଲୀଳାଟିକୁ ବର୍ଣ୍ଣନା କଲା ପରେ 14 ଅଧ୍ୟାୟରେ ବ୍ରହ୍ମା ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିକି ତାଙ୍କୁ ସବୁ ସ୍ତୁତି କରିବେ, ସେ ବର୍ଣ୍ଣନା କରାଯିବ। ତେଣୁ ଆମର କଥାକୁ ଏଇଠି ବିଶ୍ରାନ୍ତ ଉପରୁ ପଚାରିବା, କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି?
କର୍ମର ଗତିଟା ଧର ମୁକେଶ ଝିଅ ବାହାର କଲା, କେତେ କୋରଳ ଖର୍ଚ୍ଚ କରିଛି, ଜଣେ ବି ଗୋଟେ ଝିଅ ବାହାର କରିବା ପାଇଁ ପଇସା କିଛି ପାଉନି, ତାର କ'ଣ ସମସ୍ୟା, କ'ଣ ତାର ସମାଧାନ?
ସେଇଟା ତ ଆମର କଥାରେ ନଥିଲା କଥା ପ୍ରସଙ୍ଗ,
ଆଧ୍ୟରେ କର୍ମର ଗତି ଉପରେ ତ କହୁଥିଲେ ନା,
କର୍ମ ଗତି କେଉଁଠି ଆସିଲା?
ଯେଉଁ କହିଲେ କି ମାନେ ଦୁଃଖ
କର୍ମର ଗତି, ଭଗବାନ କହିଲେ କର୍ମଣ ଅପି ବୋଧବ୍ୟମ, ବୋଧବ୍ୟମ ଯେ ବିକର୍ମଣ କର୍ମଣସ୍ଥ ବୋଧବ୍ୟମ ଗହନା କର୍ମଣ ଗତି କବୟୋପି ଅତ୍ର ମୋହିତା। କର୍ମର ଗତି ବୁଝିବା ପାଇଁ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହୋଇଯାଆନ୍ତି, ଆମେ କ'ଣ କହିବା କର୍ମର ଗତି? ଯେଉଁ କର୍ମ ହେଉଛି ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, କର୍ମର 5ଟି କାରଣ ରହିଛି। ଆମେ ଭାବୁଛେ କ'ଣ, ସାଧାରଣତଃ ଲୋକମାନେ ଭାବୁଛନ୍ତି କର୍ତ୍ତା ଯିଏ କରୁଛି ଇଏ ହେଉଛି କର୍ମ, ଏଇ କର୍ମଟା ଏଇ କର୍ତ୍ତା, ଏଇ ତା ପାଇଁ ଦାୟୀ ହେଉଛି ଏଇ ଲୋକ, କିନ୍ତୁ ସେଇଟା ନୁହେଁ। ବଞ୍ଚିତାନି ମହାବାହୁ କାରଣାନି ନିବୋଧମେ ସାଂଖ୍ୟେ କୃତାନ୍ତେ ପୋକ୍ତାନି ସିଦ୍ଧେ ସର୍ବକର୍ମଣା। ପାଞ୍ଚଟି କାରଣ ରହିଛି। ଅଧିଷ୍ଠାନ, ଯେଉଁ ସ୍ଥାନରେ କାର୍ଯ୍ୟ ହେଉଛି, ତଥା କର୍ତ୍ତା ଯିଏ କାର୍ଯ୍ୟ କରୁଛି, କରଣଂଚ ପୃଥକ୍ ବିଧମ୍, ବିଭିନ୍ନ ପ୍ରକାର କରଣ କହିଲେ ଉପକରଣ ଇନ୍ଷ୍ଟ୍ରୁମେଣ୍ଟ, ବିବିଧାଚ ପୃଥକ୍ ଚେଷ୍ଟା, ବିଭିନ୍ନ ପ୍ରକାର ଚେଷ୍ଟା ମଧ୍ୟ ରହିଛି, ଏବଂ ସବୁଠାରୁ ବଡ଼ କାରଣ ହେଉଛି ଦୈବଂ ଚୈବାତ୍ର ପଞ୍ଚମମ୍, ଭଗବାନଙ୍କ ଦ୍ୱାରା ବ୍ୟବସ୍ଥିତ ହେଉଛି ଦୈବଂ। ତେଣୁ ଏ ହେଉଛି ପାଞ୍ଚଟି କାରଣ ରହିଛି। ତଥୈବ ସେଠି କର୍ତ୍ତାରଂ ଆତ୍ମାନଂ କେବଳଂ ତୁଜ ପଶ୍ୟତି ଅକୃତବୁଦ୍ଧାତ୍ମାନ ନ ସମସ୍ତ ଦୁର୍ମତି। ଯିଏ କହନ୍ତି ମୁଁ ଏଇଟା କଲି, ସେମାନେ ପ୍ରକୃତରେ ଦୁର୍ମତି, ସେମାନେ ବୁଝିପାରନ୍ତି ନାହିଁ। ଏ ପାଞ୍ଚଟି କାରଣ ରହିଛି, ଗୋଟିଏ କାରଣ ନୁହଁ। ତେଣୁ ଭଗବାନ କେତେବେଳେ କାହାକୁ କେଉଁଭଳି ଭାବରେ ଉପକୃତ କରୁଛନ୍ତି, କାହାକୁ କେତେବେଳେ ଦଣ୍ଡିତ କରୁଛନ୍ତି, କର୍ମର ଫଳ ଅନୁସାରେ ସବୁ ନିର୍ଦ୍ଧାରିତ ହେଉଛି।
ତୃତୀୟ ଶ୍ରେଣୀ ପାଠ ପଢ଼ିଛି, 68 ବର୍ଷର ସ୍ତ୍ରୀ ଲୋକଟେ ଏମ୍ପିରେ ଇଲେକ୍ସନ୍ ବିଜେଡି ତରଫ, ଏଇଟା କେମିତି କ'ଣ ହେଉଛି?
ଗହନା କର୍ମଣ ଗତି, ଆମେ ଖାଲି ଏଇ ଜନ୍ମ ତାକୁ ଯେମିତି କୁନ୍ତି ଦେବୀ
କେମିତି ପ୍ରାପ୍ତ
ଗାନ୍ଧାରୀ ଗାନ୍ଧାରୀ ଭଗବାନ ପ୍ରଶ୍ନ କଲେ, ତାଙ୍କର 100 ପୁତ୍ର ମୃତ୍ୟୁବରଣ କଲା ପରେ ଭଗବାନ ସେ କହିଲେ, ଗାନ୍ଧାରୀ ଜଣେ ସତୀଦେବୀ ନାରୀ ନା, ତେଣୁ ସତୀ ନାରୀଙ୍କର 7 ଜନ୍ମ ପୂର୍ବର କଥା ମନେଥିବ, ତାଙ୍କର 7 ଜନ୍ମ ପୂର୍ବ କଥା। ତେଣୁ ସେ କୃଷ୍ଣଙ୍କୁ କହିଲେ, ମୁଁ ତ 7 ଜନ୍ମ ଧରି କୌଣସି ପାପ କରିନାହିଁ, ମୋ ସାମ୍ନାରେ ମୋ ପୁତ୍ରମାନେ କେମିତି ମୃତ୍ୟୁବରଣ କଲେ? ତେଣୁ ଭଗବାନ ତାଙ୍କର ଆହୁରି 7 ଜନ୍ମ ପୂର୍ବର 100 ଜନ୍ମ ପୂର୍ବର କଥା ମନେ ପକାଇଦେଲେ ତାଙ୍କୁ। 100 ଜନ୍ମ ପୂର୍ବରେ ସେ ଜଣେ ରାଜକନ୍ୟା ଥିଲେ, ପିଲାବେଳେ ସ୍ନାନ କରିବା ପାଇଁ ଯାଇଥିଲେ ପୁଷ୍କରିଣୀରେ, ସେଇ ପୁଷ୍କରିଣୀରେ ଗୋଟେ କଇଁଚ ଅଣ୍ଡା ଦେଇଥିଲା, 100 ଛୁଆ ଥିଲେ ତା'ର, କିନ୍ତୁ ଇଏ ରାଜକନ୍ୟା ତାଙ୍କୁ ସବୁ ପଦରେ ଦଳି ଦେଇଥିଲା। ତେଣୁ ସିଏ ଅଭିଶାପ ଦେଇଥିଲା, ମୋ ସାମ୍ନାରେ ଯେମିତି ତୁ ମୋର ପୁତ୍ରମାନଙ୍କୁ ହତ୍ୟା କଲୁ, ତୋ ସାମ୍ନାରେ ତୋର ପୁତ୍ରମାନେ ମଧ୍ୟ ମୃତ୍ୟୁବରଣ କରିବେ, ସିଏ ଅଭିଶାପ ଦେଇଥିଲା। ତେଣୁ ଏଇଭଳି ଭାବରେ ଆମର ଜନ୍ମ ନ ତଥା ସମୟ କ'ଣ ନା ତ ଚାଦି ନ ସମ୍ପ୍ରତିଷ୍ଠ ଅଶ୍ୱତ୍ଥ ମେନ ସେବିରୂଢ଼ ମୂଳ ଅସଙ୍ଗ ଶସ୍ତ୍ରେଣ ଯୋଡ଼େଣ ଚିତ୍ତା ନରକମ ସେହି ତଥୋପଲଭ୍ୟତେ। ଏ ଯେଉଁ କର୍ମ ତାର ଅନ୍ତ ନାହିଁ, ନା ତ ନଚାଦି ନ ସମ୍ପ୍ରତିଷ୍ଠା, ତାର କେଉଁଠି ଆଦି ତାର କେଉଁଠି ଅନ୍ତ କେହି ଜାଣିପାରିବେ ନାହିଁ। ଏ କର୍ମ ଅନନ୍ତ କାଳ ଧରି ଚାଲିଛି, କେଉଁ କର୍ମର କେଉଁ ଫଳ କେବେ ପ୍ରଦାନ କରାଯିବ, କର୍ମନିୟମାଧିକାର ସ୍ତ୍ରୀ ଆମର କର୍ମରେ କେଉଁ ଅଧିକାର ଅଛି, ଫଳ ଭଗବାନ ବ୍ୟବସ୍ଥା କରିବେ। ତେଣୁ ଜଣେ ଏଇଟା ଭାଗବତ 8 ସ୍କନ୍ଧର 15 ଅଧ୍ୟାୟରେ ଯେଉଁ ସମୁଦ୍ର ମନ୍ଥନ ଲୀଳାରେ ଏକଥା କୁହାଯାଇଛି, 15 ନୁହଁ ବା 9 ଅଧ୍ୟାୟରେ ଯେଉଁ କୁହାଯାଇଛି, ଏବଂ ସମ ଦେଶ କାଳ ଏବଂ ରହିଛି ସବୁ ଜିନିଷ ସମାନ ରହିଛି, 5 ଜିନିଷ ସମାନ ରହିଛି, କିନ୍ତୁ କଳେ ବିକଳ୍ପ, ଫଳରେ ଅଲଗା ହୋଇଗଲା। ଅସୁରମାନେ ଦେବତାମାନେ ଅସୁରମାନେ ବହୁତ ଚେଷ୍ଟା କରିଛନ୍ତି, ବହୁତ କଷ୍ଟ ପାଇଛନ୍ତି, ବହୁତ ପରିଶ୍ରମ କରିଛନ୍ତି, ଦେବତାମାନଙ୍କ ତୁଳନାରେ ଅସୁରମାନେ ବେଶୀ କଷ୍ଟ ପାଇଛନ୍ତି, କିନ୍ତୁ ଫଳ କିଏ ପାଇଲେ? ଏବଂ ସୁରା ସୁରଗଣ ସମଦେଶ କାଳ, ଏକା ସ୍ଥାନ ଏକ ସମୟ ହେତୁ କାରଣ ମଧ୍ୟ ଏକା, ସବୁ ଯେଉଁ ଉପକରଣ ସେ ମଧ୍ୟ ଅର୍ଥ ମଧ୍ୟ ସବୁ ଏକା, କର୍ମ ମଧ୍ୟ ଏକା, ମତି ମଧ୍ୟ ଏକା, କିନ୍ତୁ ଫଳେ ବିକଳ୍ପ, ଫଳରେ ଅଲଗା ହୋଇଗଲା। ତତ୍ରା ମୃତ ସୁରଗଣ ଫଳ ଫଳମନ୍ଦ ତାହାକୁ, ଦେବତାମାନେ ବହୁତ ସହଜରେ ଅମୃତକୁ ପାନ କଲେ, କିନ୍ତୁ ଯତ୍ ପାଦ ପଙ୍କଜ ରଜ ଶ୍ରୟଣାନ ଦୈତ୍ୟା, ଦୈତ୍ୟମାନେ ଯେହେତୁ ଭଗବାନ ପାଦପଙ୍କର ଆଶ୍ରୟ ନେଇନାହାନ୍ତି, ସେଥିପାଇଁ ସେ ଫଳରୁ ବଞ୍ଚିତ ହେଲେ। ତେଣୁ ଯେ ପରିଶ୍ରମ ଆମେ କଲେ ଯେ ଫଳ ପାଇବା ତାହା ନୁହଁ, ବିନା ପରିଶ୍ରମ ମଧ୍ୟ ଭଗବାନ ଫଳ ପ୍ରଦାନ କରିବେ। ତେଣୁ ଭଗବାନଙ୍କ ଉପରେ ନିର୍ଭର କରୁଛି, ଆମର କେଉଁ ଜନ୍ମର ଫଳ କେଉଁ କେବେ ସେ ଦେବେ ତାଙ୍କ ଉପରେ ରହିଛି, ସେ ସବୁ ଜାଣନ୍ତି ନା, ଆଗତ ଭବିଷ୍ୟତ ସବୁ କଥା ଜାଣନ୍ତି, କେଉଁଠି କ'ଣ ହେବ କେମିତି କ'ଣ ସେଟିଂଟା ସେ କରିବେ, ଫାଇନାଲ୍ ସେଟିଂ ସେ ହେଉଛନ୍ତି ଅନ୍ତିମ ଅନୁମତା, ଅନୁମତକାରୀ ଅନୁମୋଦନକାରୀ ହେଉଛନ୍ତି ସେ ଅନ୍ତିମ ବ୍ୟକ୍ତି, ତେଣୁ ତାଙ୍କ ବ୍ୟବସ୍ଥାରେ ସବୁ ହେଉଛି। ଅମ୍ବାନୀ ଯେଉଁ ଏତେ ତାଙ୍କ ଧନ ଆସିଛି, ବହୁତ ଏୟାରଟେଲ୍ ଇତ୍ୟାଦି ସବୁ ସବୁ ଇଏ ହେଇଯିବା ପାଇଁ ବସିଲାଣି, ତାଙ୍କର ଆଉ ଅସ୍ତିତ୍ୱ ରହିବ ନାହିଁ, ଏଭଳି ଅବସ୍ଥା ଆସିଗଲାଣି। କାହିଁକି କେଉଁ ଜନ୍ମରେ ତାହାର କ'ଣ ଥିବ ପୁଣ୍ୟ, ପୁଣ୍ୟକର୍ମ ଫଳ ଅନୁସାରେ ଏସବୁ ଜଣେ ପ୍ରାପ୍ତ ହୁଅନ୍ତି। ଜନ୍ମ ଐଶ୍ୱର୍ଯ୍ୟ ସୁଧ ଶ୍ରୀ ଏଇ ଚାରୋଟି ଜିନିଷ ପୂର୍ବ ଜନ୍ମ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହୋଇଛି। ଆମେ କେଉଁଠି ଜନ୍ମ ନେବା, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, କେତେ ବିଦ୍ୟା ପ୍ରାପ୍ତ ହେବା, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା, ଏସବୁ ପୂର୍ବଜନ୍ମ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହୋଇଛି, ଭଗବାନ ସେଇଟା ପ୍ରଦାନ କରନ୍ତି। ଜଣେ ଧନୀ ବ୍ୟକ୍ତିର ଘରେ ଜନ୍ମଗ୍ରହଣ କରୁଛି, ଅମ୍ବାନୀର କନ୍ୟା, ସେ କ'ଣ ଚେଷ୍ଟା କରିକି ଏତେ ଧନ ପ୍ରାପ୍ତ ହୋଇଛି କି? ଅମ୍ବାନୀ ଗୃହରେ କାହିଁକି କେମିତି ଜନ୍ମ ହେଲା? ଜନ୍ମ ଜନ୍ମ ସେଇ ପୂର୍ବଜନ୍ମ ତାଙ୍କର ସ୍ୱୀକୃତି ଅନୁସାରେ, ସେ ଅନୁସାରେ ସେମାନେ ଜନ୍ମ ହେଉଛନ୍ତି। କିଏ ଧନୀ ପରିବାର ଜନ୍ମ ହେଉଛି, କିଏ ଗରିବ ପରିବାର ଜନ୍ମ ହେଉଛି, ପାପକର୍ମ ଫଳ ଅନୁସାରେ ବିଭିନ୍ନ ପ୍ରକାର ନୀଚ ଯୋନି ଜଣେ ପ୍ରାପ୍ତ ହେଉଛନ୍ତି, ନୀଚ ଯୋନି ବୋଲି କୁହାଯାଉଛି, ଏସବୁ ରହିଛି। କର୍ମଫଳ ଅନୁସାରେ ସେମାନେ ପ୍ରାପ୍ତ ହେଉଛନ୍ତି। ଜୟ ଶ୍ରୀ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌର ଭକ୍ତ କି, ଦାୟ ଗୌର ପ୍ରମାନନ୍ଦେ।